ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ଆଜି ଦିନ 11 ବଜେ ରାଜ୍ୟ କ୍ୟାବିନେଟ୍ର ବୈଠକ ହେବା। ବୈଠକରେ ଭିନ୍ନ ଭିନ୍ନ ବିଭାଗର 8 ନୂଆ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇକରି ଅନୁମୋଦନ ଦିଆଯାଇପାରେ। ବୈଠକରେ କିଛି ବଡ଼ ଘୋଷଣା ବିଲ୍ ହୋଇପାରେ ବୋଲି ଆଶ କରାଯାଉଛି। ରାଷ୍ଟ୍ରନୀତିଜ୍ଞ ଜନନାୟକ ଆଉ ଓଡ଼ିଶାର ପହିଲା ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରିକୃଷ୍ଣ ମହଦାପଙ୍କର ଆଜି ହେଉଛି ଜନ୍ମଦିନ। 1946 1950 ଆଉ 1956 1961 ମସିହା ତକ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପନ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫରୁ ଡକ୍ଟର ମହତାବଙ୍କର ଜୟନ୍ତୀ ସମାରୋହ ଆୟୋଜନ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ୟୁନିଟ୍ 2 ନଥିବାର ମୁଖ୍ୟମନ୍ତ୍ରୀଙ୍କର ଜନଶୁଣାଣି ଶିବିରଟି ଆଇବା ସୋମବାର ଦିନ ଶୁଣାଣି କରାଯିବା। ଗଲା ସେପ୍ଟେମ୍ବର 8 ଦିନ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରବାର ଲାଗି ଯେନ୍ମାନେ ପଞ୍ଜୀକରଣ କରିଥିଲେ ଖାଲି ସେମାନେ ହିଁ ଇ ଶିବିରଟି ସାମିଲ ହୋଇପାରବେ। ପଞ୍ଜୀକୃତ ଲୋକକୁ ଆଉ ପଞ୍ଜୀକରଣ କରବାରକେ ନାଇଁ ପଡ଼େ। 8 ଶୁଣାଣି ଲାଗି ପାଇଥିବାର ପ୍ରାପ୍ତି ସ୍ୱୀକାର ପତ୍ର ସହିତ ବ୍ୟକ୍ତିଗତ ପରିଚୟ ପତ୍ର ନେଇକରି ଆବେଦନକାରୀମାନେ ଆସିପାରବେ। ଇ ବାବଦେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଆଇବା 25 ଦିନ ମେଗା ନିଯୁକ୍ତି ମେଳାର ଆୟୋଜନ କରାଯିବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ହେବାରକେ ଥିବା ନିଯୁକ୍ତି ମେଳାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆକରି ନିଯୁକ୍ତି ପାଇଥିବାର 13 ବିଭାଗର 7,000 ଏତକା ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଏ ବାବଦେ ତାଲିକା ତିଆରି ହୋଇଥିବାର ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ 10 ପରୀକ୍ଷା ଫର୍ମ ପୂରଣ ସମୟ ଆଇବା 28 ତକ ବଢ଼ାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ନଭେମ୍ବର 8 ମୂଲ ହୋଇଥିବାର ଆବେଦନ ପ୍ରକ୍ରିୟାର ଶେଷ ତାରିଖ 22 ରହିଥିଲା। ଭୁବନେଶ୍ୱର ଲୋକସେବା ଭବନର ଉନ୍ନୟନ କମିଶନର ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଡିଏମ୍ଏଫ୍ ପାଣ୍ଠିର ବ୍ୟବହାରର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରେ 11 ପ୍ରମୁଖ ଜିଲ୍ଲାର ଜିଲ୍ଲାପାଳ ଡିଏମ୍ଏଫ୍ ପାଣ୍ଠିର ପ୍ରକଳ୍ପମାନଙ୍କର ଭିନ୍ ଭିନ୍ ବିଭାଗର ସଚିବ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ଗଲା ଅକ୍ଟୋବର 31 ତକ ଇ ଜିଲ୍ଲାମାନଙ୍କେ ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ ସ୍ଥିତି ଆଉ ପ୍ରକଳ୍ପର କାର୍ଯ୍ୟକାରିତା ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ବିବରଣୀ ଆଉ ଅଡିଟ୍ ରିପୋର୍ଟ ତିଆରି କରବାରକେ ବୈଠକ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁରର ସମଲେଇ ମନ୍ଦିରନ ଖୁବ୍ ଜଲ୍ଦି ଜୈବିକ ଚାଷୀ ଉତ୍ପାଦିତ ଚାଉଲ ଅନ୍ନଭୋଗ ଲାଗି ହେବା। ବରଗଡ଼ ଜିଲ୍ଲା ବୁଡ଼ାସମ୍ବର ଇଲାକାର ଜୈବିକ ଚାଷୀମାନଙ୍କଠାରୁ ମାସକ 30 ଚାଉଲ ଅଣାଯିବା। ଏ ବାବଦେ ଗଲାକାଲି ପଦମପୁର ଉପଖଣ୍ଡ ମା ସମଲେଶ୍ୱରୀ ଟ୍ରଷ୍ଟ ଆଉ ବିମଲ ଚାଷୀ ଉତ୍ପାଦକ କମ୍ପାନୀ ସାଙ୍ଗେ ଗୋଟିଏ ବୈଠକ ହୋଇଯାଇଛି। ବୈଠକରେ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁଙ୍କ ସହିତ 3 ସଦସ୍ୟ ସାମିଲ ଥିଲେ। ସାମୁଦ୍ରିକ ଇକୋସିଷ୍ଟମର ସୁରକ୍ଷା ମାଛ ଚାଷୀ ଆଉ ମାଛ ଚାଷ ସହିତ ଯୋଡ଼ି ହୋଇକରି ଥିବାର ଲୁକୁ ତହକାବାର ଲାଗି ଆଜି ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଉଛି। ଏ ବଛର ଭାରତ ନିଜର ନୀଳ ଅର୍ଥନୀତିର ଅଭିବୃଦ୍ଧି ଲକ୍ଷ୍ୟଥି ବିଶ୍ୱ ମତ୍ସ୍ୟ ଦିବସ ପାଳନ କରୁଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତ୍ସ୍ୟଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏ ଅବସରରେ ଆଜି ଦିନର 10 OUAT କୃଷି ଶିକ୍ଷା ସଦନର ରାଜ୍ୟସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯିବା। କାର୍ଯ୍ୟକ୍ରମଟି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ବିଶ୍ୱ ଟେଲିଭିଜନ ଦିବସ। କଳାଧଳା ଯୁଗନୁ ମୂଲ ହୋଇକରି ଟେଲିଭିଜନ ଏଛେନ୍ ସ୍ମାର୍ଟ LED ସ୍ତରଥି ପହଞ୍ଚିଛେ। ଯୋଗାଯୋଗ ଶିକ୍ଷା ଆଉ ମନୋରଞ୍ଜନର ଗୋଟିଏ ପ୍ରଭାବଶାଳୀ ମାଧ୍ୟମ ଭାବେ ଟେଲିଭିଜନକେ ମାନ୍ୟତା ଦେଇକରି 1997 ଡିସେମ୍ବର ମାସେ ମିଳିତ ଜାତିସଂଘ ତରଫରୁ ଆଜିର ଦିନକେ ଟେଲିଭିଜନ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ଜନ୍ ଲୋଜି ବେୟାର୍ଡ 1925 ଅକ୍ଟୋବର ମାସ 2 ପହିଲା ଟେଲିଭିଜନ ଜରିଆ ଚିତ୍ର ପ୍ରସାରଣ ମୂଲ କରିଥିଲେ। ଏ ବଛର ଇ ଦିବସର ବାର୍ତ୍ତା ରହିଛେ ଟେଲିଭିଜନ ଗୋଟିଏ ଭରସାଯୋଗ୍ୟ ସହଯୋଗୀ। ଇ ବଛର ଡାଲୁଆ ଖେଡ଼ଥି ରାଇଜେ ପାଖାପାଖି 50,000 ଏକର୍ଥି ଆଲୁ ଚାଷ କରବାରକେ ସରକାର ଲକ୍ଷ୍ୟ ରଖିଛନ୍। ଇଥିରଲାଗି ପଞ୍ଜାବନୁ ଆଲୁ ବିହନ ଅନାଯାଇକରି ଚାଷୀମାନଙ୍କୁ ବଣ୍ଟାଯିବା। ରାଇଜେ ଏବତକ 1,00,000 ଉନ୍ନତ ମାନର ଆଲୁ ବିହନ ଚାଷୀମାନଙ୍କୁ ବଣ୍ଟାଯାଇଛି। ନଭେମ୍ବର ଶେଷ ତକ ସବୁ ଚାଷୀମାନଙ୍କୁ ବିହନ ବାଣ୍ଟବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଆଇବା ଶନିବାର ଦିନ ତକ ଗୋଟିଏ ଲଘୁଚାପ କ୍ଷେତ୍ର ହୋଇପାରେ। ଏଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଗତି କରବା। ଏଇଟା ଆହୁରି ବରକସ ହୋଇକରି ସୋମବାର ଦିନ ତକ ଅବପାତଥି ବଦଳିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସିଆଡ଼େ ସାରା ରାଜ୍ୟ ଶୀତ ଟିକେ କମିଥିବା ବେଳେ ଆଇବା 6 ତକ ପାଗ ଏନ୍ତା ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଏଚ୍ଏନ୍ଏଲ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରାବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।